ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସ୍ଥାନୀୟ କାରିଗର ଓ ବ୍ୟବସାୟକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ କ୍ରୟ କରିବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆମେରିକା ରାଷ୍ଟ୍ରପତିଙ୍କ ନୀତିକୁ ବିରୋଧ କରି ପ୍ରତିବାଦ କଲେ ଲକ୍ଷ ଲକ୍ଷ ଆମେରିକୀୟ। ଏବଂ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟରେ ଭାରତକୁ 4 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସାରା ଦେଶରେ ଆଜି ପାରମ୍ପରିକ ଉତ୍ସାହ ଏବଂ ଆନନ୍ଦର ସହିତ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ମନ୍ଦ ଉପରେ ଭଲର ବିଜୟ ଦର୍ଶାଉଥିବା ଏହି ପର୍ବ ଅବସରରେ ଘର, ମନ୍ଦିର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକୁ ଦୀପ ଏବଂ ଆଲୋକରେ ସଜାଯାଉଛି। ଏହି ଦିବସରେ ଲୋକମାନେ ଧନର ଦେବୀ ମା' ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରୁଛନ୍ତି। ବିଭିନ୍ନ ସହରର ମୁଖ୍ୟ ରାସ୍ତା ଓ ବଜାରଗୁଡ଼ିକୁ ରଙ୍ଗୀନ ଆଲୋକ ଓ ଫୁଲରେ ସଜାଯାଇଛି। ଦିଲ୍ଲୀରେ ଦୀପାବଳି ପାଳନ ପାଇଁ ସ୍ୱଦେଶୀ ସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବା ପାଇଁ ବଜାରରେ ଭିଡ଼ ପରିଲକ୍ଷିତ ହୋଇଛି। ପୁଲିସ୍ ପକ୍ଷରୁ ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀଙ୍କୁ ରେଳ ଷ୍ଟେସନ୍, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ଏବଂ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଇଛି। ଦିଲ୍ଲୀର ପ୍ରମୁଖ ଡାକ୍ତରଖାନା ଏବଂ ଦିଲ୍ଲୀ ଏମ୍ସ ଓ ରାମ ମନୋହର ଲୋହିଆ ହସ୍କିଟାଲ ସମେତ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ପୋଡ଼ାଜଳା ଘଟଣାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ସ୍ୱତନ୍ତ୍ର ୟୁନିଟ୍ ବ୍ୟବସ୍ଥା କରାଯିବା ସହ ଡାକ୍ତର ଓ ନର୍ସମାନଙ୍କୁ ନିୟୋଜିତ କରାଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ 41 ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଦୀପାବଳି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତର ଲୋକପ୍ରିୟ ପର୍ବଗୁଡ଼ିକ ମଧ୍ୟରୁ ଦୀପାବଳି ଅନ୍ୟତମ। ଲୋକମାନେ ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି। ଅନ୍ଧାର ଉପରେ ଆଲୋକ, ଅଜ୍ଞତା ଉପରେ ଜ୍ଞାନ ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ହେଉଛି ଦୀପାବଳି ପର୍ବ। ରାଷ୍ଟ୍ରପତି ଏହି ପର୍ବ ଆତ୍ମପ୍ରତିଫଳନ ଏବଂ ଆତ୍ମବିକାଶର ପର୍ବ ହେଉ ବୋଲି କହିଛନ୍ତି। ସମସ୍ତଙ୍କୁ ନିରାପଦ, ଦାୟିତ୍ୱପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ଦୀପାବଳି ପାଳନ ଲାଗି ରାଷ୍ଟ୍ରପତି ଆହ୍ୱାନ ଦେବା ସହ ପାରସ୍ପରିକ ସ୍ନେହ ଓ ଭାଇଚାରା ବୃଦ୍ଧି କାମନା କରିଛନ୍ତି। ଦୀପାବଳି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦୀପାବଳି ପର୍ବ ଅବସରରେ ଦେବୀ ଲକ୍ଷ୍ମୀ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସେ ଦେଶବାସୀଙ୍କ ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ନାଗରିକଙ୍କ ଜୀବନ ଆଲୋକିତ ହେବା ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆଗାମୀ ଗୋବର୍ଦ୍ଧନ ପୂଜା ଓ ଭାଇଦୁଜ୍ ପର୍ବ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ଶ୍ରୀ ବିର୍ଲା କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଆତ୍ମା ହେଉଛି ଦୀପାବଳି ପର୍ବ। ସେ କହିଛନ୍ତି, ଆଜି କେବଳ ଦୀପ ଜାଳି ଦୀପାବଳି ପାଳନ କରିବାର ଅବସର ନୁହେଁ, ବରଂ ସମାଜରେ ଏକତା, ଭାଇଚାରା, ପାରସ୍ପରିକ ବିଶ୍ୱାସ ଏବଂ ସମାନତାର ବାର୍ତ୍ତା ପ୍ରଚାର କରିବାର ସମୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 140 କୋଟି ଭାରତୀୟଙ୍କୁ ଚଳିତ ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ କ୍ରୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପାର୍ବଣ ଋତୁରେ ନାଗରିକମାନେ ଯେଉଁ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ତା'ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଉଚିତ। ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମାଇ ଗଭ୍ ଇଣ୍ଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ମୋଦି ସ୍ୱଦେଶୀ ସାମଗ୍ରୀ କ୍ରୟ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଗର୍ବ ସେ କହୋ ୟେ ସ୍ୱଦେଶୀ ହେ। ଅନ୍ୟପକ୍ଷରେ ଦେଶର କାରିଗର ଓ ସ୍ଥାନୀୟ ଶିଳ୍ପଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱଦେଶୀ ସାମଗ୍ରୀ କ୍ରୟ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଭାରତ ଆତ୍ମନିର୍ଭର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ହୋଇପାରିବ। ଏହି ପଦକ୍ଷେପକୁ ସମର୍ଥନ କରି ଦୀପାବଳି ପାଳିବା ଓ ସ୍ୱଦେଶୀକୁ ସଶକ୍ତ କରିବା ଶୀର୍ଷକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ନାଗରିକମାନେ କେବଳ ସ୍ୱଦେଶୀ ସାମଗ୍ରୀ କିଣିବା ଲାଗି ଶପଥ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଭାରତର ସାଂସ୍କୃତିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ଥାନୀୟ କାରିଗରଙ୍କୁ ସମର୍ଥନ ଦେବା। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଜରିଆରେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ମଧ୍ୟ ଦୃଢ଼ କରାଯାଇପାରିବ। ଏହି ଅଭିଯାନ ମାଧ୍ୟମରେ ସ୍ଥାନୀୟ କାରିଗର ଉତ୍ପାଦନକାରୀ ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ସ୍ୱଦେଶୀ ସାମଗ୍ରୀ କିଣା ବିକା ଲାଗି ସୁଯୋଗ ପ୍ରଦାନ କରାଯାଇପାରିବ। ସ୍ୱଦେଶୀ ସାମଗ୍ରୀ ଆପଣାଇବା ନେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ କହିଥିଲେ
ଆତ୍ମନିର୍ଭର ଭାରତ କା ହମ୍ କିସି ଔର ପର ନିର୍ଭର ନ ରହେ ୟେ ବହୁତ ଆବଶ୍ୟକ ହେ ଔର ଉସକା ରାସ୍ତା ଜାତା ହେ ସ୍ୱଦେଶୀ କେ ମନ୍ତ୍ର ସେ ଔର ଇସଲିଏ ହମେ ସ୍ୱଦେଶୀ କେ ମନ୍ତ୍ର କୋ ଭୁଲନା ନହିଁ ହେ। ମେ ଆପ ସବସେ ଆଗ୍ରହ କରୁଙ୍ଗା ହମ ଜୋ ବେଚେଙ୍ଗେ ଓ ସ୍ୱଦେଶୀ ହି ବେଚେଙ୍ଗେ ଔର ମେ ଦେଶବାସୀଓ ସେ ଆଗ୍ରହ କରୁଙ୍ଗା ହମ ଜୋ ଖରିଦେଙ୍ଗେ ଓ ବି ସ୍ୱଦେଶୀ ହି ଖରିଦେଙ୍ଗେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ମୋଟ 243 ଆସନ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟରେ 122 ବିଧାନସଭା ଆସନ ଲାଗି ଆସନ୍ତା ନଭେମ୍ବର 11 ତାରିଖରେ ଭୋଟ୍ ଗ୍ରହଣ ହେବ। ଆଜି ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିନ। ପ୍ରଥମ ପର୍ଯ୍ୟାୟରେ 18 ଜିଲ୍ଲାର 121 ବିଧାନସଭା ଆସନ ନିମନ୍ତେ ନଭେମ୍ବର 6 ତାରିଖରେ ଭୋଟ୍ ଗ୍ରହଣ ହେବ। ଉଭୟ ପର୍ଯ୍ୟାୟର ମତଗ୍ରହଣ ପରେ ନଭେମ୍ବର 14 ତାରିଖରେ ଭୋଟ୍ ଗଣତି କରାଯିବ। ଦୀପାବଳି ଏବଂ ଛଟ୍ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ନିମନ୍ତେ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିବା ଉଦ୍ଦେଶ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ବିଳମ୍ବିତ ରାତିରେ ଆନନ୍ଦ ବିହାର ରେଳ ଷ୍ଟେସନ୍ ପରିଦର୍ଶନ କରିଛନ୍ତି। ତାଙ୍କ ସହ ବରିଷ୍ଠ ରେଳ ଅଧିକାରୀମାନେ ମଧ୍ୟ ପରିଦର୍ଶନରେ ଯାଇଥିଲେ। ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଯାତ୍ରୀମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ଦୀପାବଳି ଏବଂ ଛଟ୍ରେ ଦିଲ୍ଲୀରେ ବହୁସଂଖ୍ୟକ ଯାତ୍ରୀ ଯାତ୍ରା କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବିଶ୍ରାମ ଅଞ୍ଚଳ ଏବଂ ଟିକେଟ୍ କାଉଣ୍ଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି
ଓଭରଅଲ୍ ପୁରେ ଦେଶଭର ମେ ଯୋ ବହୁତ ବଡ଼େ ସେଣ୍ଟର୍ସ ହେଁ ଜହାଁ ପେ ଏକ ସାଥ ସଡନ ପାସେଞ୍ଜର୍ସ କା ସର୍ଜ ଆତା ହେ ଚାହେ ଓ ସାଉଥ ମେ ହୋ ୱେଷ୍ଟ ମେ ହୋ ସବ ଜଗେ ବହୁତ ବଡ଼େ ମାତ୍ରା ମେ ବ୍ୟବସ୍ଥା କି ଗଈ ହେ ଔର ମେ ରିକ୍ୱେଷ୍ଟ କରୁଙ୍ଗା ସଭି ସିଭିଲ ସୋସାଇଟି କେ ମେମ୍ବର୍ସ ସେ ଭି କି ଏସେ ମେ ଯୋ ବିଚ ବିଚ ମେ ଭ୍ରାମକ ଭିଡିଓ ଔର ପୁରାନେ ଭିଡିଓ କୋ ଚଲାକର ଲୋଗୋ ମେ ଏକ ଭ୍ରମ କି ସ୍ଥିତି ପୈଦା କରନେ କି କୋଶିଶ କରତେ ହେ ୱେସା ନ କରେ।
ଅସ୍ଥିକ୍ଷୟକୁ ରୋକିବା ଲାଗି ବୃଦ୍ଧ ଏବଂ ବୟସ୍କ ମହିଳାମାନଙ୍କୁ ଆୟୁର୍ବେଦିକ ପ୍ରତିଷେଧକ ବ୍ୟବସ୍ଥା, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ ବ୍ୟାୟାମ ଆବଶ୍ୟକତା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଆୟୁର୍ବେଦ ଜରିଆରେ ଅସ୍ଥି ମଜବୁତ କରିବା ଓ ହାଡ଼ ଭାଙ୍ଗିବା ବିପଦ ହ୍ରାସ କରିବା। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୈନିକ ଜୀବନରେ ଶାରୀରିକ ବ୍ୟାୟାମ ଏବଂ ପୁଷ୍ଟିକର ଖାଦ୍ୟ ସେବନ ଦ୍ୱାରା ହାଡ଼ ଦୃଢ଼ ହେବା ସହ ହାଡ଼ ଭାଙ୍ଗିବା ବିପଦକୁ ହ୍ରାସ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଏବଂ ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏବଂ ନୀତିକୁ ବିରୋଧ କରି ଲକ୍ଷ ଲକ୍ଷ ଆମେରିକୀୟ ପ୍ରତିବାଦ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ବିଭିନ୍ନ ସହରରେ ପ୍ରାୟ 70 ଲକ୍ଷରୁ ଅଧିକ ଲୋକ 2700ରୁ ଅଧିକ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଟ୍ରମ୍ପ ଦିନକୁ ଦିନ ଗଣତନ୍ତ୍ରର ପଥ ପରିତ୍ୟାଗ କରି ସ୍ୱେଚ୍ଛାଚାରିତା ଆଡ଼କୁ ଯାଉଥିବାରୁ ଆମେରିକୀୟ ଗଣତନ୍ତ୍ରକୁ ରକ୍ଷା କରିବା ଏହି ପ୍ରତିବାଦର ଉଦ୍ଦେଶ୍ୟ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ସେମାନେ କହିଛନ୍ତି ଆମେରିକାରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ, କଠୋର ପ୍ରବାସୀ ଆଇନ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଥିକ ନିଅଣ୍ଟ ଭଳି ସମସ୍ୟାକୁ ନେଇ ପ୍ରତିବାଦ କରାଯାଉଛି। ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 4 ରନ୍ରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା 299 ରନ୍କୁ ପିଛା କରି ଭାରତ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ହରାଇ 284 ରନ୍ ସ୍କୋର କରିଥିଲା। ସ୍ମୃତି ମନ୍ଧାନା 88, ହରମନପ୍ରୀତ କୌର 70 ଏବଂ ଦୀପ୍ତି ଶର୍ମା ଅର୍ଦ୍ଧଶତକ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଇଂଲଣ୍ଡ 50 ଓଭରରେ 8 ୱିକେଟ୍ ହରାଇ 288 ରନ୍ କରିଥିଲା। ହେଥର ନାଇଟ୍ 91 ବଲ୍ରେ 109 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଭାରତର ଦୀପ୍ତି ଶର୍ମା 4 ଏବଂ ଶ୍ରୀ ଚରଣୀ 2 ୱିକେଟ୍ ନେଇଥିଲେ। ଆଜି ଭାରତୀୟ ସମୟ ଅପରାହ୍ନ 3 ନବୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସ୍ଥାନୀୟ କାରିଗର ଓ ବ୍ୟବସାୟୀକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ କ୍ରୟ କରିବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏବଂ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ରେ ଭାରତକୁ 4 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।